ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଗତିଶୀଲ ବିବିଧତା ଭାରତର ସମୃଦ୍ଧ ଭାଷା ପରମ୍ପରା ସୌନ୍ଦର୍ଯ୍ୟ ଆଏ ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି କହିଛନ୍। ଭୁବନେଶ୍ୱରଠାରେ 11 ନମ୍ବର କଳିଙ୍ଗ ସାହିତ୍ୟ ମହୋତ୍ସବକେ ଉଦ୍ଘାଟନ କରିକି ରାଜ୍ୟପାଳ କହିଛନ୍, ଭାଷା ଯୋଗାଯୋଗର ଗୋଟିଏ ମାଧ୍ୟମ ହେବାର ସହିତ ଲୋକ ସଂସ୍କୃତି ସଙ୍ଗେ ଯୋଡ଼ବାର କାମ କରସି। କଳିଙ୍ଗ ସାହିତ୍ୟ ମହୋତ୍ସବ ବିଶ୍ୱସ୍ତରନ ଦେଶର ସମୃଦ୍ଧ ସାହିତ୍ୟ ଆଉ କଳାତ୍ମକ ଐତିହ୍ୟକେ ତହକାବାର ଦିଗେ ସାଂସ୍କୃତିକ ରାଷ୍ଟ୍ରଦୂତ ଭାବେ କାମ କରୁଛେ ବୋଲି ରାଜ୍ୟପାଳ କହିଛନ୍। କାର୍ଯ୍ୟକ୍ରମଟି କେନ୍ଦ୍ର ସଂସ୍କୃତି ଆଉ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ୱତ ଆଉ ଇଣ୍ଡୋନେସିଆର ରାଷ୍ଟ୍ରଦୂତ ଇନା ଏଚ୍ କ୍ରିଷ୍ଣମୂର୍ତ୍ତି ଉପସ୍ଥିତ ଥିଲେ। ଆଜ ବିଶ୍ୱ ଜଲ୍ ଦିବସ 1993 ମସିହାନୁ ଆଜିର୍ ଦିନକେ ବିଶ୍ୱ ଜଲ୍ ଦିବସ ଭାବେ ପାଳନ କରାଯାଉଛି। ଇ ବଛର ହିମଧାରାର ସୁରକ୍ଷା ବାର୍ତ୍ତା ନେଇକରି ବିଶ୍ୱ ଜଲ୍ ଦିବସ ପାଳନ କରାଯିବା। ବିଶ୍ୱ ତାପନ ଲାଗି ବରଫ ତର୍ଲିକରି ଦିନୁ ଦିନକେ ସମୁଦ୍ରର ଜଲସ୍ତର ବଢ଼ବାରକେ ଲାଗିଛେ। ଇତାର ସମ୍ଭାବ୍ୟ ବିପଦର ମୁକାବିଲା ଲାଗି ସାରା ପୃଥିବୀନ ଇହାଦେ ଗ୍ଲେସିୟର ସୁରକ୍ଷା ଦିଗେ ସଚେତନତା କାର୍ଯ୍ୟକ୍ରମମାନ କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷଠାରେ ବିଶ୍ୱ ଜଲ୍ ଦିବସ ସମାରୋହ 2025 କାର୍ଯ୍ୟକ୍ରମଟି ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଗୋ ୱାଟର ୱାଟର ଇଆର୍ପିର ଉନ୍ମୋଚନ କରିବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଇଜର 100ଟା ଆଡ଼ିବନ୍ଧ ଆଉ 4ଟା କ୍ଷୁଦ୍ର ଭୂତଳ ପାଇପ୍ଲାଇନ୍ ଜଳସେଚନ ପ୍ରକଳ୍ପର ଲୋକାର୍ପଣ ଆଉ 18ଟା ବୃହତ୍ ଉଠା ଜଳସେଚନ ପ୍ରକଳ୍ପର ଶିଳାନ୍ୟାସ କରିବେ ବୋଲି ରାଜ୍ୟ ଜଳସମ୍ପଦ ବିଭାଗ ତରଫ ସୂଚନା ଦିଆଯାଇଛି। ବିଧାନସଭା ବଜେଟ୍ ଅଧିବେଶନ ଚାଲିଥିବାନୁ ଆଇବା 24 ତାରିଖ ସୋମବାର ଦିନ ଭୁବନେଶ୍ୱରଠାରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବା। ଆଇବା ଶୁଣାଣି ତାରିଖ ଗଣମାଧ୍ୟମ ଜରିଏ ଲୋକ ଜନେଇ ଦିଆଯିବା ବୋଲି ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫ ସୂଚନା ଦିଆଯାଇଛି। ରାଇଜେ ଏପ୍ରିଲ 1 ତାରିଖନୁ ଆୟୁଷ୍ମାନ ଭାରତ ଆଉ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଲାଗୁ ହେବା। ସେହିଦିନ ରାଇଜେ ଫି ପ୍ରାଥମିକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରମାନଙ୍କେ ଆୟୁଷ୍ମାନ କାର୍ଡ ବିଲ୍ ବଣ୍ଟାଯିବା। ସବୁ ପିଏଚ୍ସି ନ 1000 ଲୋକ କାର୍ଡ ଦିଆଯିବା। ଫି ଗାଁନୁ 25 ଜଣଙ୍କୁ ଆୟୁଷ୍ମାନ କାର୍ଡ ଦିଆଯିବା। ଏଥିଲାଗି ସବୁ ପିଏଚ୍ସିକେ 2.5 ଲକ୍ଷ ଟଙ୍କା ଲେଖା ଦିଆଯାଇଛି। ପିଏଚ୍ସିମାନଙ୍କେ ଆଭାସୀ ଜରିଏ ଲୋକ ଆୟୁଷ୍ମାନ କାର୍ଡ ବାବଦେ ସୂଚନା ଦିଆଯିବା। ପଛେ ପଞ୍ଚାୟତ ସ୍ତରଥି କାର୍ଡ ବାଣ୍ଟବାର ବ୍ୟବସ୍ଥା କରାଯିବା। ଇ ବାବଦ ପ୍ରସ୍ତାବକେ ରାଜ୍ୟ କ୍ୟାବିନେଟ୍ନ ମଞ୍ଜୁରୀ ମିଳିଛେ ବୋଲି ଗଲାକାଲି ବିଧାନସଭାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍। ଇଥି ରାଜ୍ୟର 3,46,00,000 ଲୋକ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ରାମନବମୀ, ହନୁମାନ ଜୟନ୍ତୀ ଆଉ ଇଦ୍ ଉଲ୍ ଫିତର ପାଳନ ବେଲ୍କେ ରାଇଜେ ଆଇନ ଶୃଙ୍ଖଳା ସ୍ଥିତି ନିୟନ୍ତ୍ରଣ ଆଉ ରାଜ୍ୟବାସୀଙ୍କ ସୁରକ୍ଷା ଲାଗି ରାଜ୍ୟ ପୁଲିସ୍ ମୁଖ୍ୟାଳୟଠାରେ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଗୋଟିଏ ସମୀକ୍ଷା ବୈଠକ କରିଛନ୍। ଆଭାସୀ ଜରିଏ ହୋଇଥିବା ଏହି ବୈଠକଟି ଶ୍ରୀ ଖୁରାନିଆ ଇତିହାରମାନଙ୍କୁ କେନ୍ତା କରି ଶୃଙ୍ଖଳିତ ଭାବେ ପାଳନ କରାଯିବା ସେ ଉପରେ ଧ୍ୟାନ ଦେବାରକେ ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ଏହି ଅବସରରେ ସୋସିଆଲ ମିଡିଆ ଗୁଜବକେ ରୋକବାର ଲାଗି ଜିଲ୍ଲାମାନଙ୍କେ କାମ କରୁଥିବା ସାଇବର ସେଲ୍ମାନେ ସାମାଜିକ ଗଣମାଧ୍ୟମ ଉପରେ 24 ଘଣ୍ଟିଆ ନଜର ରଖବା ଲାଗି ଡିଜିପି ନିର୍ଦ୍ଦେଶ ଦେଇଛନ୍। ରାଇଜେ ଇହାଦେ ଭିନ୍ ଭିନ୍ ସାମାଜିକ କଲ୍ୟାଣ ଯୋଜନା 6,46,088 ଜଣ ହିତାଧିକାରୀ ଭତ୍ତା ଲାଗି ଆବେଦନ କରିଛନ୍ ବୋଲି ସାମାଜିକ ସୁରକ୍ଷା ଆଉ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ବିଧାନସଭାନ କହିଛନ୍। ସେମାନଙ୍କର ଭିତରୁ ଭିନ୍ନକ୍ଷମ ଭତ୍ତା ଲାଗି 40,927 ଜଣ, ବିଧବା ଭତ୍ତା ଲାଗି 61,579, ବାର୍ଦ୍ଧକ୍ୟ ଭତ୍ତା ଲାଗି 4,64,849 ଆଉ କୁଷ୍ଠରୋଗୀ ଭତ୍ତା ଲାଗି 269 ଜଣ ଆବେଦନ କରିଛନ୍ ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍। ପୃଥିବୀର ସୁରକ୍ଷା ଲାଗି ଫି ବଛର ମାର୍ଚ୍ଚ ମାସର ଶେଷ ଶନିବାର ଦିନ ଅର୍ଥ ଆୱାର ପାଳନ କରାଯାଏସି। ଏ ସମୟଥି ପୃଥିବୀବାସୀ ଗୋଟେ ଘଣ୍ଟା ଲାଗି ନିଜର ବିଜୁଳିର ଅଦରକାରୀ ବ୍ୟବହାରକେ ବନ୍ଦ କରସନ୍। ଆଜ ଏ ଅବସରରେ ରାଜ୍ୟବାସୀଙ୍କୁ ରାତି 8:30ରୁ 9:30 ବଜେ ତ ଗୋଟେ ଘଣ୍ଟା ଲାଗି ଅଦରକାରୀ ବିଜୁଳି ବ୍ୟବହାରକେ ବନ୍ଦ କରିବା ଲାଗି ରାଜ୍ୟ ସରକାରଙ୍କ ତରଫ ନିବେଦନ କରାଯାଇଛି। ଭୁବନେଶ୍ୱର ଲୋକସେବା ଭବନଠାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ଓଡ଼ିଶା ଗସ୍ତଥି ଆସିଥିବା ଉତ୍ତରପ୍ରଦେଶର ମହିଳା ଆଉ ଶିଶୁ କଲ୍ୟାଣ ମନ୍ତ୍ରୀ ବେବିରାଣୀ ମୌରିଆ ଭେଟିକରି ଦୁହି ରାଜ୍ୟ ଚାଲିଥିବା ନିଜର ବିଭାଗର ଭିନ୍ ଭିନ୍ ଜନକଲ୍ୟାଣକାରୀ ଯୋଜନାମାନଙ୍କ ବାବଦେ ଆଲୋଚନା କରିଛନ୍। ଖାସକରି ଓଡ଼ିଶାନ ଚାଲିଥିବା ସୁଭଦ୍ରା ଯୋଜନାର କାର୍ଯ୍ୟକାରିତା ଆଉ ସଫଳତା ବାବଦେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଜିଲ୍ଲା ପରିଷଦ ସଭାଗୃହଠାରେ ଭିନ୍ ଭିନ୍ ରାଜନୈତିକ ଦଳର ସଦସ୍ୟମାନଙ୍କ ସଙ୍ଗେ ବୁଥ୍ ସ୍ତରରେ ଏଜେଣ୍ଟ ନିଯୁକ୍ତି ବାବଦେ ପ୍ରଶାସନର ଗୋଟିଏ ବୈଠକ ହୋଇଯାଇଛି। ବୈଠକଟି ଜିଲ୍ଲାର ଭିନ୍ ଭିନ୍ ନିର୍ବାଚନ ମଣ୍ଡଳୀର ନିର୍ବାଚନ ଅଧିକାରୀମାନେ ଉପସ୍ଥିତ ଥିଲେ। ଅତିରିକ୍ତ ଜିଲ୍ଲାପାଳ ଭୋଟର ତାଲିକାକେ ଫଟିକ୍ ଆଉ ଆଦର୍ଶ କରବାରକେ ରାଜନୈତିକ ଦଳର ଭୂମିକା ଉପରେ ଜୋର୍ ଦେଇଥିଲେ। ରାଜ୍ୟ ବଡ଼ଭାଗୀ ଜାଗାନ ଆଇବା 24 ଘଣ୍ଟା ଭିତରେ ଧୁକାଗଡ଼ି ସାଙ୍ଗେ ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁମାନ କରିଛି। ଏ ସମୟଥି ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ ସହିତ 12ଟା ଜିଲ୍ଲାନ ଘଡ଼ଘଡ଼ି ସାଙ୍ଗେ ଜବର ବର୍ଷାକେ ନେଇକରି ପାଣିପାଗ କେନ୍ଦ୍ର ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି। ସେନ୍ତା ପଶ୍ଚିମ ଓଡ଼ିଶାର ସହିତ 12ଟା ଜିଲ୍ଲା ଲାଗି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। এছনির আঞ্চলিক খবর ইন শেষ হল আর বেলার আঞ্চলিক খবর শুনে পারবে রাতে 7:02 জুহার।